ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା କାଲି ଓଡ଼ିଶା ଗସ୍ତ ସମୟଥି ବୌଦ୍ଧ ଜିଲ୍ଲାକେ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବେ। ପୂର୍ବତଟ ରେଲବାଇ ସୂଚନା ଅନୁସାରେ ପହିଲା ଖେପେ ବୌଦ୍ଧ ଜିଲ୍ଲାକେ ତିନିଟା ଟ୍ରେନ୍ ଚଳାଚଳ କରବା। ଦୁଇଟା ସାପ୍ତାହିକ ଟ୍ରେନ୍ ବୌଦ୍ଧ ଭୁବନେଶ୍ୱର ଆର୍ ବୌଦ୍ଧ ସମ୍ବଲପୁର ଆର୍ ଗୋଟେ ଫିଦିନିଆ ବଲାଙ୍ଗୀର ସୁବର୍ଣ୍ଣପୁର ପାସେଞ୍ଜର ଟ୍ରେନ୍ ଚାଲବା। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଇବା କାଲି ତାକୁ ଉଦ୍ଘାଟନ କରିବେ। ଟ୍ରେନ୍ ଚଳାଚଳ କରିବା ଲାଗି ଗଲା ମଙ୍ଗଳବାର ଦିନ ପାସେଞ୍ଜର ଟ୍ରେନ୍ର ଟ୍ରାଏଲ ରନ୍ କରାଯାଇଥିଲା। ସେଆଡ଼େ ପ୍ରଧାନମନ୍ତ୍ରୀଙ୍କ ଗସ୍ତକେ ନେଇକରି କମିଶନରେଟ୍ ପୁଲିସ୍ ତରଫ ପ୍ରସ୍ତୁତି ଶେଷ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାତି 133 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ରହିବେ ବୋଲି ପୁଲିସ୍ କମିଶନର ସୂଚନା ଦେଇଛନ୍। ପ୍ରଧାନମନ୍ତ୍ରୀଙ୍କ ଗସ୍ତକେ ନେଇକରି ଆଇବା କାଲି ଭୁବନେଶ୍ୱର କଟକର ସବୁ ବିଦ୍ୟାଳୟ ବନ୍ଦ ରହିବା ବୋଲି ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫ ବିଜ୍ଞପ୍ତି ବାହାରିଛି। ଅନ୍ତର୍ଜାତୀୟ ଯୋଗ ଦିବସ 2025 ଜନସହଭାଗିତାର ନେତୃତ୍ୱ ନେବାର୍କେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରପଞ୍ଚମାନଙ୍କୁ ନିବେଦନ କରିଛନ୍। ଯୋଗ ଖାଲି ଭାରତ ନୁହେଁ, ସାରା ପୃଥିବୀ ଲୋକଙ୍କ ଜୀବନଥି ପରିବର୍ତ୍ତନ ଆଣିଛି ଆର୍ ଇଟାକେ ଆହୁରି ବ୍ୟାପକ କରବାର୍ ଲାଗି ସରପଞ୍ଚମାନଙ୍କୁ ପ୍ରଧାନମନ୍ତ୍ରୀ ଚିଠି ଜରିଆ ଆହ୍ୱାନ କରିଛନ୍। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଉତରୁ ସାରା ଦେଶେ ପଞ୍ଚାୟତମାନଙ୍କେ ଯୋଗ ଦିବସ ଲାଗି ଉଷ୍ଣାକିତି ତୟାରୀ ମୂଲ ହୋଇଯାଇଛି ବୋଲି ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ତରଫ ବାହାରିଥିବାର ପରଫରମାନ୍ସ ଗ୍ରେଡିଂ ଇଣ୍ଡେକ୍ସ ତାଲିକାଟି ସବୁନୁ ଭଲ ପ୍ରଦର୍ଶନ କରିଥିବାର ପାଞ୍ଚଟା ରାଜ୍ୟ ଭିତରେ ଓଡ଼ିଶା ରହିଛି। 2023-24 ମସିହା ପରଫରମାନ୍ସ ଗ୍ରେଡିଂ ଇଣ୍ଡେକ୍ସ ତାଲିକାଟି ଉତ୍ତମ ଟିମ୍ ବର୍ଗଥି ରାଜ୍ୟର ଖାଲି ଝାରସୁଗୁଡ଼ା ଜିଲ୍ଲା ଠାନ୍ ପାଇଛି। ସେନ୍ତା ପ୍ରଚେଷ୍ଟା ଏକ ବର୍ଗଥି ରାଜ୍ୟର 24 ଜିଲ୍ଲା ରହିଥିଲା ବେଲ୍କେ ପ୍ରଚେଷ୍ଟା ଦୁଇ ବର୍ଗଥି 5 ଜିଲ୍ଲା ରହିଛି। ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ସମାନ ଶିକ୍ଷା ଦେବାର ଲାଗି ଗଲାକାଲ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରଣାଳୟ ଏନ୍ଆଇଓଏସ୍ ଆର୍ ଏନ୍ସିଇଆର୍ଟି ବିଦ୍ୟାଳୟ ଶିକ୍ଷା ଆର୍ ସାକ୍ଷରତା ବିଭାଗ ଭିତରେ ଗଲାକାଲ ତ୍ରିପାକ୍ଷିକ ବୁଝାମଣା ସ୍ୱାକ୍ଷରିତ ହୋଇଛି। ଏ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇକରି ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କର ଉନ୍ନତ ଶିକ୍ଷାର ଲାଗି ପ୍ରଭାବଶାଳୀ ବିକଳ୍ପ ତିଆରି କରବାର ଆମର ଦାୟିତ୍ୱ ଆଏ ବୋଲି କହିଛନ୍। ସମକୁ ସମାନ ଶିକ୍ଷା ଯୋଗାଇ ଦେବାଟା ଜାତୀୟ ଶିକ୍ଷାନୀତିର ମୂଲ ବିଚାରାଏ ଆର୍ ଇ ବୁଝାମଣା ପତ୍ର ଦିବ୍ୟାଙ୍ଗ ପିଲାମାନଙ୍କୁ ସେମାନଙ୍କର ଅଧିକାର ସୁନିଶ୍ଚିତ କରବା ବୋଲି ଶ୍ରୀ ପ୍ରଧାନ କହିଛନ୍। କାର୍ଯ୍ୟକ୍ରମଟି କେନ୍ଦ୍ର ସାମାଜିକ ନ୍ୟାୟ ଆଉ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ଭିଲ୍ ଉପସ୍ଥିତ ଥିଲେ। ରାଜ୍ୟ ଭିନ୍ ଭିନ୍ ଫସଲର କିସମ ବିକଶିତ କରବାର୍ ଲାଗି କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କର ଅଧ୍ୟକ୍ଷତାଥି ଗଲାକାଲି ରାଜ୍ୟ ବିହନ ଉପକମିଟିର ବୈଠକ ବସିଥିଲା। ବୈଠକଟି ତିନି ରକମର ଅଣଧାନ କିସମ କଳିଙ୍ଗ ମକା 1 ଖୁସି, କଳିଙ୍ଗ ସୁର୍ଷୋ 2 ସମୃଦ୍ଧି ଆର୍ କଳିଙ୍ଗ ସୁର୍ଷୋ 3 ସିଦ୍ଧିକେ ବିକଶିତ କରବାର୍ ଲାଗି ଅନୁମୋଦନ କରାଯାଇଛି। ଇତାର ସହିତ ଭିନ୍ ଭିନ୍ ରକମର ଧାନକେ ବିକଶିତ କରବାର୍ ଲାଗି ଭିଲ୍ ଅନୁମୋଦନ କରାଯାଇଛି। ଇସବୁ କିସମ ଜଳବାୟୁ ସହନଶୀଲ ଆଏ ଆର୍ କମ୍ ସମୟ ଭିତରେ ଅତ୍କା ଅମଲ କରବା ବୋଲି ବୈଠକନ ସୂଚନା ଦିଆଯାଇଛି। ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫୁ ପ୍ରାକୃତିକ ବିପର୍ଯ୍ୟୟ ଆର୍ ଜରୁରୀ ସ୍ଥିତିର ମୁକାବିଲା ଲାଗି ଗଲାକାଲି ଟେବୁଲ୍ ଟପ୍ ଅଭ୍ୟାସ ବୈଠକ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ ଭୋଇଙ୍କର ଅଧ୍ୟକ୍ଷତାଥି ହୋଇଥିବାର ବୈଠକଟି ପ୍ରାକୃତିକ ବିପର୍ଯ୍ୟୟ ସମୟଥି ଜିଲ୍ଲା ପ୍ରଶାସନ ଆଉ ଭିନ୍ ଭିନ୍ ବିଭାଗର ଭୂମିକା ଆର୍ ପ୍ରଭାବିତ ପଦକ୍ଷେପ ବାବଦେ ଆଲୋଚନା ହୋଇଥିଲା। ଅନ୍ତର୍ଜାତୀୟ ଯୋଗ ଦିବସ 2025 ପାଳନ କରବାର୍କେ ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫ ପ୍ରସ୍ତୁତି ଶେଷ ହୋଇଛି। ପରଦିନ ସକାଳର 5 ମା' ସମଲେଶ୍ୱରୀ ମନ୍ଦିର ପରିସର ଆର୍ ମହାନଦୀ ଖଣିଥି ସମୂହ ଯୋଗାଭ୍ୟାସ ଶିବିର ଆୟୋଜନ କରାଯିବା। ଏଥି ଅଧିକାରୀ ବୁଦ୍ଧିଜୀବୀ ଛାତ୍ରଛାତ୍ରୀଙ୍କ ସହିତ ଭିନ୍ ଭିନ୍ ବର୍ଗର ଲୋକେ ଭାଗ ନେବେ ବୋଲି ଜିଲ୍ଲା ପ୍ରଶାସନ ତରଫ ସୂଚନା ଦିଆଯାଇଛି। ତାମିଲନାଡୁ କନ୍ୟାକୁମାରୀଠାରେ ହୋଇଥିବା ଜାତୀୟ ଯୋଗ ଅଲିମ୍ପିଏଡ୍ଥି ଓଡ଼ିଶାର 17 କମ୍ ବାଳିକା ଦଲ 4 ରହିକରି ପୁରସ୍କୃତ ହୋଇଛନ୍। ଏଥି ସମ୍ବଲପୁରର 2 ପ୍ରତିଯୋଗୀ ଭାଗ ନେଇଥିଲେ। ସେମାନେ ହେଲେ ସିନ୍ଦୁରପଙ୍କର ଜନାର୍ଦ୍ଦନ ପୂଜାରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ କବିତା ମାଝୀ ଆର୍ ତନିଆ ନେଗି। ଆଜି ହେଉଛି ବିଶ୍ୱ ସିକିଲ୍ ସେଲ୍ ଦିବସ। ଆନ୍ତର୍ଜାତିକ ସ୍ତରଥି ଗ୍ଲୋବାଲ୍ ଆଲାଏନ୍ସ ଅଫ୍ ସିକିଲ୍ ସେଲ୍ ଡିଜିଜ୍ ଅର୍ଗାନାଇଜେସନ୍ ତରଫ ଇ ରୋଗର ସଚେତନତା ଲାଗି ଫି ବଛର ଜୁନ୍ 19 ଦିନ ଇ ଦିବସ ପାଳନ କରାଯାଇସି। ବିଶ୍ୱ ସିକିଲ୍ ସେଲ୍ ଦିବସର ଇ ବଛରର ବାର୍ତ୍ତା ହେଉଛି ସ୍ୱାସ୍ଥ୍ୟକର ଜୀବନ ଦିଗେ ଗୋଟେ ସଚେତନ ପଦକ୍ଷେପ। ସିକିଲ୍ ସେଲ୍ ଗୋଟେ ଆନୁବଂଶିକ ରୋଗ ଆଏ ଯେନ୍ଟା ମା' ବାପାର୍ ନୁ ଛୁଆମାନଙ୍କୁ ସଂକ୍ରମିତ ହେସି। ଇଥି ଲାଲ ରକ୍ତକଣିକା ଅମ୍ଳଜା ନଲିକେ ପ୍ରଭାବିତ କରସି। ଧିଏ କୋଷମାନେ ଗୋଲ ଆର୍ ନରମ ଥିଲା ବେଲ୍କେ ସେମାନଙ୍କୁ ସିକିଲ୍ ସେଲ୍ ଦ୍ୱିତୀୟ ଜନବାଗୀର ଆକାରଥି ବଦଲେଇ ଦେଇଥିସି। ଦେଶର ପଶ୍ଚିମ ଭାଗେ ଗୁଜରାଟ ଆର୍ ପୂର୍ବ ଭାଗେ ଦକ୍ଷିଣ ପଶ୍ଚିମ ବାଂଲାଦେଶ ପାଖର ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ନ 2 ଲଘୁଚାପ ବନିଛି। ଗାଙ୍ଗେୟ ଉପତ୍ୟକା ଲଘୁଚାପ ଲାଗି ଓଡ଼ିଶାର ସବୁ ଜିଲ୍ଲାନ ବର୍ଷା ଲାଗି ରହିଛି। ଆଇବା ଶୁକ୍ରବାର ଦିନ ତକ ବର୍ଷା ହେବା ବୋଲି ପାଣିପାଗ ବିଭାଗ ତରଫ ଅନୁମାନ କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 24 ଭିତରେ ରାଜ୍ୟର ବଡ଼ଭାଗୀ ଜାଗାନ ଘଡ଼ଘଡ଼ି ସହିତ ବର୍ଷା ଲାଗି ରହିବା। এছিনির আঞ্চলিক খবর ইন শেষ হল আর বেলার আঞ্চলিক খবর শুনিপারবে রাতে 7:02 জুহার।